କଣ କହିଲୁ
ବୋଇଲୁ
କଣ କହିଲୁ
କଣ ହେଲା
ଝାଡ଼ା ଗଲେ ମୁଁ ପୋଛିବି
ମଲା
ବାପା ଡାକିବାକୁ ଅମଙ୍ଗ ପୁଣି ପୋଛିବା କମ
ନାଇଁ ମୁଁ ସେଟା କରିପାରିବି
କରିବୁନି ଗେଟ୍ ଆଉଟ୍ ଇଟ୍ ଏ ରାସ୍କେଲ୍ ଆଇ ଡୋଣ୍ଟ ନୋ
କଣ ଗେଟ୍ ଆଉଟ୍ ଇଟ୍ ଏ ରାସ୍କେଲ୍
ହଁ ତୋଠି ମୋର ମନ ନାହିଁ ଇଚ୍ଛା ପାଇଲେ ରହିଲେ ଯା ମୁଁ ବୋଲ କରିବୁ ରହିଲେ ଯା
ହଇ ତୁମେ ଯାହା କହିଲେ ସବୁ କହିଲେ
ହଁ
ଟିକେ କଥାରେ ବାଡ଼େଇଲଣି
ମାଇକିନା କେବେ ବିଶ୍ୱାସ ନାହିଁ
ହଉ ତମ କଥା ତୁମେ ଯେତେବେଳେ ବିବାହ ହେଇଛ
ମୋ
ଛାଡ଼ିବାକୁ କହୁଛ
ଚାଲି
ଯାଉଛି ହେଇଟି ଗଲାବେଳେ କହିଦେଇ ଯାଉଛି ହଁ ନା ମୁଁ ଯାଉଛି ଅକା ଧୋଉଥିବ ଗୁଣ ଗାଉଥିବ
ଯାହାବେ କେତେ ପୁଲିସ ଗଲାଣି ସେଇ ଫାଣ୍ଡି ପଡ଼ିଛି କେତେ ଭାତ ଗଲାଣି ସେଇ ହାଣ୍ଡି ପଡ଼ିଛି କେତେ ପେଣ୍ଟ ଗଲାଣି ଯାହା ପଡ଼ିଆଟା ପଡ଼ିଛି ନା ଆଉ ତୁ କଣ ତୋ ଭଳିଆ ପରା ଚାରିଟା ଛାଡ଼ିଛି
ହେଇଟି ଚାରିଟା ଛାଡ଼ିଛି ସତ କିନ୍ତୁ ମୋ ଭଳି ଗୋଟେ ଝିଅ କେବେ ପାଇବନି
ଓ ବୋପାଲ ଦେଖେ ତାକୁ କୋଉଠୁ ଧୋଇବି ଆହା କି ରୂପ କି କନ୍ଦର୍ପ
ଆଏ ଶିବ ବାବୁ ଆଏ କଣ ଏ ଭଳିଆ ଚାଲିଥିବ ନା ଆମେ ବିଷୟବସ୍ତୁ ଉପରେ ଯିବା
ଆଏ ବାବୁ ମୋ ନାଁ ସଦାଶିବଟି
ହଁ
ମୁଁ କୋଉ ଯାଏ ପଢିଛି ଜାଣ
କୋଉ ଯାଏ
ଆଗ ବୋଲଗଡ଼ ବିଡି କଲେଜ ଟ୍ରେନିଂ ନେଲି ତାପରେ ଆମ ଗାଁ ସମ୍ପୁର ହେଇ ହାଇସ୍କୁଲ ପାସ୍ କଲି ପୁରା ଭାବରେ କମ୍ପ୍ଲିଟ କରିଦେଲି ମାଟ୍ରିକ ପାଠ
ପୁରା ଶେଷ
ସାଙ୍ଗେ ସାଙ୍ଗେ କୋଉଠି ନା ପଞ୍ଚମ ଶ୍ରେଣୀ ପାସ୍ କଲି ପୁରା କମ୍ପ୍ଲିଟ କରିଦେଲି ତୃତୀୟକୁ ପାସ୍ କଲି ତୃତୀୟରୁ ପଢି ପ୍ରଥମକୁ ଆସିଲି ବର୍ତ୍ତମାନ ମୁଁ ଅଘୋଷୁଛି ଆଉ
ସତ କଥା ଆଉ କିଛି ଦିନ ଗଲେ
ଗୋଟେ
ଗାଣ୍ଡୁଆଟେ ନେଇ ଗୋବର ଗୋଟିଆକୁ ଯିବ
କାଇଁ ମୁଁ କଣ ଖରାପ କଥା କହିବି
କିଏ ତଳ ଆଡୁ ଉପରକୁ ଯାଇଛି ନା ତୁମେ ଉପରୁ ତଳକୁ ଆସୁଛ
ତମେ ବୁଝିନ ବୁଝିନ କଣ ବଞ୍ଚିବାକୁ ହେଲେ ଉପର ଆଡୁ ତଳକୁ ଆସିବାକୁ ପଡିବ
ଓ ଖାଇବା କଥା କହୁଛ
ଆରେ ତମେ ବୁଝିନ ମଣିଷ ଯୋଉ ଖାଉଛି ଉପର ଆଡୁ ତଳକୁ ଯାଉଛି ନା ନାଇଁ କହ
ହଁ ସେଇ କଥା
ଆଚ୍ଛା ମଣିଷ ଖାଇଲେ ସିନା ବଞ୍ଚିବ ମୁଁ କଣ ମାହାଳିଆକୁ ବୁଦ୍ଧି ଖର୍ଚ୍ଚ କରୁଛି ନା କଣ
ମୋ ସହିତ ତୁମେ କାଇଁ କଥାବାର୍ତ୍ତା କରୁଛ
ଏଇଠି ଗୋଟିଏ ପଦ କହିବି ଯେ ତୋ ଘରେ ତୁ ମୋ ଘରେ ତୁ
କଣ ଏକାଥରେ ଯେ
ଦେଖିବ
ଦେଖି
ଖଳ ବି ତୁନିଲ ଖଳା ଖାଇ ରାଣ୍ଡି ଖଳ ବଳ କଥା ବାଢୁ ଖଳ ନଥିଲା ଘରେ ଖଳ ପୁରାଉ ଆଲୋ କେତେ ରୋଷେଇ ଯାଉଥାଉ
କେତେ ରୋଷେଇ ଯାଉଥାଉ କେତେ ରୋଷେଇ ଯାଉଥାଉ କେତେ ରୋଷେଇ ଯାଉଥାଉ
କହୁଥିଲେ ମୋ ସାଙ୍ଗରେ କଥାବାର୍ତ୍ତା କରିବେନି ନ କହି ନକରି ଆଗ କରି କଳି ଲଗୁଛ
ଲୋଟ ଉଠେଇଦେବି କଳି ଦେବି
ଆରେ ଗଜଖର ମୁଣ୍ଡା ଗଣେଶର ପେଟା ଗଦରା ଗୋଡରେ ଗୁଣ୍ଡା ବାଡ଼ିପଡ଼ା ଗାଲୁଆ ମାଲୁଆ ମୋଟି ବାଲୁଆ ଆରେ ତୁଚାକୁ ବସାଉ ହଟା
ତୁଚାକୁ ବସାଉ
ଘର ଘରି ତୁନି ଲର ଘରି ଘରି ତୁ ବାନ୍ଧି ତାଉ କଳି ଘଣ୍ଟି ମୋ ଘରେ ଯେଉଁ ପ୍ରବେଶ ହଲନୁ
ଗଲା
ମୋ ଧନ ସମ୍ପତ୍ତି
ଗଲା ମୋ ଧନ ସମ୍ପତ୍ତି ଗଲା ମୋ ଧନ ସମ୍ପତ୍ତି ଗଲା ମୋ ଧନ ସମ୍ପତ୍ତି
କଣ କହିଲ ବାଡ଼େଇକି ମୁଁ ପିଛା ବୁଲେଇ ଦେଲ
ମୁଁ ଛାଡ଼ିବୁ ଅଣ୍ଡ୍ରି ବଡ ତ
ବାଡ଼ି ଡିପଟା ସାଚା ନି ଆଙ୍ଗୁଳା ଉଷା କହି ଉଡ଼ାଉଛୁ ମତେ ବାଡ଼ିପଡ଼ା ନାନା ଧନ ଥିଲେ କିଛି ନଟିବ ବାଡ଼ିପଡ଼ା ନାନା ଧନ ଥିଲେ କିଛି ନଟିବ
ଯେତେ
ଅରଜିଲେ ତୋତେ
ଯେତେ ଅରଜିଲେ ତୋତେ
କଣ କହିଲୁ
କଣ
ଯେତେ ଅରଜିଲେ ମତେ ପାଉନି ଆଲୋ ନିଲକ୍ଷଣୀ ଲିଜ ତରୁଣୀ ତୋଠାରେ ନାହିଁ ମୋ ମନ ନିକିଲି ମୋ ଘରୁ ଯାଇ କ୍ଷଣି ମୁଖନ ଚାହିଁବି ତୋର
ମୁଖନ ଚାହିଁବି ତୋର ମୁଖନ ଚାହିଁବି ତୋର ମୁଖନ ଚାହିଁବି ତୋର
ହେଇଟି ମୋ ନାଁ କଣ ଜାଣିଛ
କଣ
ହେଇଟି ତାଟିଆ ଉପରେ ଗିନା ମୋର ନାଁଟି ଗୋଟିଏ ସିନା
ଗୋଟିଏ ସିନା ମୋ କଥା ଜାଣିଛ
କଣ
ତାଟିଆ ଉପରେ ଢାଳ ମୋ ମାର ପରା ମୁଁ ଗୋଟିଏ ଫାଳ
ଅୟ ଶିବ ବାବୁ ଇଏ ସିଏ ତ ତାଟିଆ ଉପରେ ଗିନା ସିଏ ତା ମାର ଗୋଟିଏ ସିନା
ସିଏ
ତ ତାଙ୍କ ମାର ଗୋଟିଏ ଆଉ ତମେ କେମିତି ତମ ମାର ଗୋଟିଏ ଫାଳ ହେଲେ
ଏଇ କଥା ବୁଝିପାରୁ ନା କେତେ ଦିନ ଗଲେ ବୁଝିବ
କଣ
ମୁଁ ହେଲି କୋଳ ପୋଛା ପୁଅ ସାନ ପୁଅ ବୁଝିଲ ମୋ ବାପା ଆଉ ମା ଦିପଟ ରହିଲେ ଗେଲ ବସୁରିଆ ମୋ ମା ପାଖରେ ମୁଁ ସଦାବେଳେ ସପୋର୍ଟ କରି ରହିବି ମୋ ମା ମତେ ଭଲ ପାଇବ
ଗୋଟିଏ ଫାଳ
ଗୋଟେ ଫାଳରେ ରହିଲିନି ଏଇ କଥା ବୁଝିପାରୁ ନା କେତେ ଦିନ ବୁଝିବ ମୁଁ ତତେ ଛାଡ଼ିବିନି ଝୋଟ ଉଠେଇଦେବି
ଝୋଟ ଭାରି ଉଠେଇଲା ବେଳେ
ତୁନ୍ତୁନ୍ତ୍ରା ଦେଲ ଚଳ ଫଳ ହୋଇ ଚଳ ଫଳ କଥା ବାଡୁ ଚଳ ନଥିଲା ଘରେ ଚଳ ପୁରାଉ କେତେ ମିଛ କଥା କହୁ
କେତେ ମିଛ କଥା କହୁ କେତେ ମିଛ କଥା କହୁ କେତେ ମିଛ କଥା କହୁ
ଘରେ ବୋ ତୁ ମତେ ବାଡ଼ଉଛି ସତ କଥା ଆମ ଘରକୁ ହେଲେ ଭାଇ ମୁଁ ମୋ ବାପା ମୋ ବୋଉ ମୋ ନାନି ସମସ୍ତେ ଏକାଥରେ ଚେଚିବୁ ଆରେ ଚିରେ ଚତରା ଦାଡୁଆ ମାଡୁଆ କାଡୁଆ ଓଇଲି ବୋଲି ବାରିପଡ଼େ ଛାର କଥା ପାଇଁ ଦାଣ୍ଡରେ କହିଲୁ ଛାର କଥା ପାଇଁ ଦାଣ୍ଡରେ କହିଲୁ ମୋ ସଙ୍ଗେ ଲଗାଉ କଳି
ମୋ ସଙ୍ଗେ ଲଗାଉ କଳି ମୋ ସଙ୍ଗେ ଲଗାଉ କଳି ମୋ ସଙ୍ଗେ ଲଗାଉ କଳି ଏ
ରହବେ ତୁମ ମାଇକିନାଟା ମତେ ମାରିବା ଏଇ ଇ ଜୀବନ ଥିଲେ କେତେ ନଥିଲେ କି
ଏତ ମାରିବାର କେ ଶାଗ ହଗେଇ ଦବ
ଝୋଟ ଉଠେଇ ଦେବି ଆଜି ହଁ
ଦେଖି ଦେଖି
କଣ ବୋଲି ମତେ ଭାବିଲା ମାଇକିନା ମତେ
ଏ ବୋଲ
ଆଉ ଦିନେ କଥା କହିବୁନି
କଣ
ମୁଁ ବୋଲ ମାନିମୁ
ନାଇଁ
ମାନିମୁନି
ନାଇଁ मानिबी
जा कहबी से करबू
हां हां
मु जा कहबी
हां
मो गोड घसिबू
हां
भात रानी दबू
हां ए बहु
दिने करबुनी
ए बडो
माई के केबे विश्वासिबन भाई
काहे कि
साला नारी जाति महा खराब
ओहो से औसनी माई कि निया
आया सुनो दीपद
कोन
आज्ञा नारी कु न जीव परते मारी बहगिला पजंते आउ मारी
बहगिला पजंते मारी बहगिला पजंते
आज्ञा जी मल्ली बोली हो कौन करिवो
कौन
जे बेहोइबो मल्ली मल्ली
पाकी रे कुंदी देबो बाली तांको आखी रे कुंदी देबो
ए बोलो मारी गली
जे बे होई ब छट पट आंठू गंठी
की देखे पीटा तांको आंठू गंठी की देखे पीटा आंठू गंठी की देखे पीटा
जे बे होई ब बोपा मा थोई ब नाची बसे दा
तताई नाची देबो दा तताई नाची देबो दा
खोड़ीबो अणी तणी मारिबो दी
तार कहुनी
के बोल के बोल
कहुनी मारिबो डा बोल कहुनी
बोलो माने मना से को मार दी
नाही एत बाडलनी आउर बाडीबो
मानी जा हां मो धनंत ठीक है हसी दउनु
हां बाडी की जा गलनी आउर कोनी हसी
ओ ओ ओ
हां हसली जा
हसनी ठीक
है हला ओ हसली
अच्छा छाड़ी दियो पुराण पुराण प्लॉट कर दिला
मोटा मुंग पचर छी पुराण कोठी थिला
जोड़ी छाड़ देले सीट थिला अब जहां कथा हेलानी हेलानी हम जहां माड़ तो देलेनी जा तो कांदो देखी मोर भी बही गलानी हो छाड़ो वर्तमान पुराण प्लॉट ता कोठी थिला
मु पचर छी तुमको कोठी थिला
मु कोठी थिला कहबी
हां
संडो वृषभ कोथला आज कबाडी खेल हो काली
हाउ तमो कथा जाना पड़लेनी
हां
ताले एडास
एडा ठीक नो
ना
हाउ ताले तमे कोठी छाड़ी चको
जेबे मोर जाले सबु पक्षी पड़ी जीवे आउ मोहर मनस्कामना पूरण करिवे
हो मौजा
मुंडिया उपरे निंबो लो मुंडिया उपरे निंबो ता भईता जाई छी गाई तोरे त माई पपारि छी निंबो
हो मौजा
तमगु जेते कहले बि सेई कथि तुमर केबे जीवन
अरे पदे पद न लागिले हबो
तापर हेला कोन
कोन हेला
हुका उपरे जाइनो जालो जे पडिला उपरु खंडिए हुका तहु
भांगे गला उपरु खंडिए हुका तहु भांगे गला उपरु खंडिए हुका तहु भांगे गला
बुझिलो बंधु एई पर एते बेले हुका उपरे जालोटी पडिछि
हां
से हुकारु खंडे हुका भांगी गला
अच्छा एतले भांगी गला कपिल ऋषि सेठाड़ी माने तपस्या करूथिले
राखरे चर्चित तो होई
कोन कहले
से सबर को कहउछंती
अच्छा पूरा रागी जैछ नै
हां
केमित कहले
अरे रे पापी
हां
अरे रे पापिष्ट दुराचार नष्ट तपस्या भांगिलु मोरा अरे रे पापिष्ट दुराचार नष्ट तपस्या भांगिलु मोरा
देवी अपिसा परखिबो के बाप एउ संसार मधर
रे
अरे मुख मुड़ा आज भांगि देबी तोर हाड़ गोड़ अरे मुख मुड़ा
सिद्ध पुरुष जोगी कर ईसा
बसुतिले बेसुमता
सिद्ध पुरुष जोगी कर ईसा
बसुतिले बेसुमता
कां कोलुना समोर पासे आस
बसवात तो मानतरे आज जीव काहि
मरण
मरण को तोर भय नाही आज जीव काहि मरण को तोर भय नाही आज जीव काहि मरण को तोर भय नाही आज जीव काहि
बुझिलो ना
हां
एहि परियत बेले कपिल ऋषि
हां
राग रे चर्जित होई
अच्छा
सबर को कुहंते
हां
सबर तटस्थ होई
हां
पासो को जाई कहउछंती
क्षमा मागुछि
हां
केमति
तपु शिवर न जाने किछि समाचार
तपु शिवर न जाने किछि समाचार
पक्षी पशु मारी उदर पसई
पशु पक्षी मारी उदर पसई
औ क्षमा देवे जोड़ू चिकर
तपो से बारा न जाने किछि समाचार
ଅତି କାହୁଙ୍କାର ଉପରେ ବିଅଙ୍ଗ
ସଙ୍ଗ ରଙ୍ଗରେ କରିବା ସାଙ୍ଗ ରଙ୍ଗରେ କରିବ ତାରେ ଭଲା ସଙ୍ଗ ରଙ୍ଗରେ କରିବ
ପେଶା କରିବା ସ ଥିଲେ ତୋର କୋଷ
ପୋଷା ପରିବା ସ ଥିଲେ ତୋର କୋଷା
ପୋଷା କରିବ ସା ଥିଲେ ତୋର କୋଷା
ପୋଷା କରିବ ସା ଥିଲେ ତୋର କୋଷା
ଗୋଷା ନ ହୁଅନ୍ତି ଶ୍ୱଶୁର ବିକା ପକ୍ଷୀ ଜୀବ ବିକା ହେ ପକ୍ଷୀ ଜୀବ ବିକା ବିକାର ନାହିଁ ମୋ ହୃଦର
ବିକାର ନାହିଁ ମୋ ହୃଦର ରେ ଭଲା ବିକାର ନାହିଁ ମୋ ହୃଦର
ପଡ଼ୁଛି ଉଦର ଫେଡ ମର୍ମଗୀର
ପଡ଼ୁଛି ଉଦର ଫେଡ ମର୍ମଗୀର
ସଦିରେ ମଧୁର ବିଚାର
ତପୁଶିବାର
ବନ୍ଧୁ କର ଯୋଡ଼ଇ ଶାନ୍ତ ହୁଅନ୍ତୁ ମୁଁ
ନିବାର ଶାନ୍ତ ହୁଅନ୍ତୁ ମୁଁ ନିବାର ରେ ଭଲା ଶାନ୍ତ ହୁଅନ୍ତୁ ମୁଁ ନିବାର
ଅଜ୍ଞାତ ଭାବରେ ଦୋଷକୃତ କଲେ
ଅଜ୍ଞାତ ଭାବରେ ଦୋଷକୃତ କଲେ
ଭୁଲୁ ନ ହୁଅ କାହାର
ତପୁଶିବାର ତପୁଶିବାର
ଏଇ କଥା ସବର କୁହନ୍ତି କପିଳ ଋଷି କହିଲେ
କଣ କହିଲେ
ତପସ୍ୟା ଭାଙ୍ଗିଲୁ ମୋର ଗୋଟେ ବୋଲ କରିବୁ
କଣ ବୋଲ କହନ୍ତୁ ଆପଣ
ସବର ସ୍ଥିର ହୋଇ କହିଲେ ଆପଣ ଯାହା କହିବେ କିନ୍ତୁ ମୁଁ ସାଧାରଣ
କରିବି ଆଉ ଆଚ୍ଛା
ଏଇ କଥା କୁହନ୍ତି କପିଳ ଋଷି କହିଲେ ମୋର ଗୋଟେ ପୁତ୍ର ଏଇ ଜଙ୍ଗଲ ଭିତରେ ହଜି ଯାଇଛି ତୁ ତାକୁ ଖୋଜି ଆଣିପାରିବୁ
ନିଶ୍ଚୟ ଆଣିପାରିବୁ
ସବର କହିଲା ମୁଁ ନିଶ୍ଚୟ ଆଣିଦେବି
ଆଚ୍ଛା
ଆଚ୍ଛା ତାର ନାମ ବର୍ଣ୍ଣ ଏବଂ ରୂପବର୍ଣ୍ଣ ଟିକେ କୁହନ୍ତୁ
ଆଚ୍ଛା ତାହେଲେ ରୂପବର୍ଣ୍ଣ କେମିତି ମୁଁ ଜାଣିନି କୁହନ୍ତୁ
କପିଳ ଋଷି କହୁଛନ୍ତି
କଣ କହିଲେ
କଣ କହିଲେ ଶ୍ୟାମଳ
କପିଳ ଋଷି କହୁଛନ୍ତି
କପିଳ ଋଷି କହୁଛନ୍ତି
ଆଚ୍ଛା କଣ କହିଲେ